ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାରର ଗୟାରେ 13,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ବୁଲା କୁକୁରମାନଙ୍କୁ ସ୍ଥାନାନ୍ତର କରିବା ସମ୍ପର୍କିତ ନିଜ ନିର୍ଦ୍ଦେଶରେ ସଂଶୋଧନ କଲେ ସୁପ୍ରିମକୋର୍ଟ। ସଂସଦରେ ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଧେୟକ ପାରିତ ହେବା ପରେ କେତେକ ଇ କ୍ରୀଡ଼ା ପ୍ଲାଟଫର୍ମରୁ ହଟିଲା ଟଙ୍କା ଜଡ଼ିତ ଅନ୍ଲାଇନ୍ ଖେଳ। ଗତବର୍ଷ ତୁଳନାରେ କୋଇଲା ଆମଦାନୀରେ 9% ହ୍ରାସ ଘଟିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସୂଚନା। ଏବଂ ଜାତୀୟ କ୍ରୀଡ଼ା ଦିବସରେ 1 ଘଣ୍ଟା ଉତ୍ସର୍ଗ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିହାରର ସର୍ବାଙ୍ଗୀନ ବିକାଶ ଲାଗି କେନ୍ଦ୍ର ସରକାର ପ୍ରତିବଦ୍ଧ ଅଛନ୍ତି। ଡବଲ ଇଞ୍ଜିନ୍ ସରକାର ଯୋଗୁଁ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିହାରର ଗୟାରେ ପ୍ରାୟ 13,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ବିହାର ଜନସାଧାରଣଙ୍କ ଜୀବନକୁ ସହଜ କରିବ। ଶ୍ରୀ ମୋଦି ଗୟା ଏବଂ ଦିଲ୍ଲୀ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଓ ବୈଶାଳୀ ଏବଂ କୋଡରମା ମଧ୍ୟରେ ବୌଦ୍ଧ ସର୍କିଟ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି 2 ଟ୍ରେନ୍ ରେଳଯାତ୍ରାକୁ ସହଜ କରିବା ସହ ପ୍ରମୁଖ ବୌଦ୍ଧସ୍ଥଳୀଗୁଡ଼ିକରେ ପର୍ଯ୍ୟଟନ ଓ ଧାର୍ମିକ ଯାତ୍ରାକୁ ପ୍ରୋତ୍ସାହନ ଯୋଗାଇବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ 12,000 ଏବଂ ସହରୀ ଆବାସ ଯୋଜନାରେ 4,000ରୁ ଅଧିକ ହିତାଧିକାରୀଙ୍କୁ ଗୃହ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ବିହାରରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ସେ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ସାରା ଦେଶରେ 4 କୋଟିରୁ ଅଧିକ ଗରିବ ପରିବାରଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ଦିଆଯାଇଛି, ଯେଉଁଥିରେ ବିହାରର 38,000 ବାସଗୃହ ରହିଛି।
जब तक हर जरूरतमंद को पक्का घर नहीं मिल जाता, मोदी चैन से नहीं बैठेगा। इसी सोच के साथ अकेले हमारे बिहार में 38 लाख से अधिक आवास बनाए गए। गया जिले में भी 2 लाख से अधिक परिवारों को अपना पक्का घर मिला है। बल्कि उन घरों के साथ गरीब को ଉସ୍କା ସ୍ୱାଭିମାନ ଦିଆ ହେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଅପରେସନ୍ ସିନ୍ଦୁର ଭାରତର ପ୍ରତିରକ୍ଷା ନୀତିରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ସେ କହିଛନ୍ତି ଯେତେବେଳେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା, ସେତେବେଳେ କେହି ଜାଣିନଥିଲେ ଯେ ଆତଙ୍କବାଦୀମାନଙ୍କୁ କଳ୍ପନା ବାହାରେ ଦଣ୍ଡ ମିଳିବ। ସେ କହିଛନ୍ତି ଆଜି ସାରା ବିଶ୍ୱ ଦେଖୁଛି ଯେ ବିହାରରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି।
ଅପରେସନ୍ ସିନ୍ଦୁର भारत की रक्षा नीति की नई लकीर खींच दी है। अब भारत में आतंकवादी भेजकर हमले करा के कोई बच नहीं सकेगा। आतंकवादी चाहे पाताल में क्यों न छिप जाए, भारत की मिसाइलें उन्हें दफन करके रहेगी।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏନ୍ଡିଏର ଡବଲ ଇଞ୍ଜିନ୍ ସରକାର ବିହାରରେ ରେଳ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ କାମ କରୁଛି। ବିଭିନ୍ନ ଶିଳ୍ପ ପ୍ରକଳ୍ପ ଦ୍ୱାରା ବିହାରକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ରାଜ୍ୟରେ ପରିଣତ କରିବା ଲାଗି ସରକାର ପ୍ରତିଶ୍ରତି ଅନୁଯାୟୀ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।
गया जी के तेज विकास के लिए बिहार की डबल इंजन सरकार लगातार काम कर रही। एक ही दिन में 12,000 करोड़ रुपए की परियोजनाओं का लोकार्पण हुआ है। इनमें ऊर्जा, स्वास्थ्य और शहरी विकास के जुड़े कई बड़े प्रोजेक्ट्स हैं। इनसे बिहार के उद्योगों को ताकत मिलेगी और युवाओं के लिए रोजगार के नए अवसर भी बनेंगे।
ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପହଞ୍ଚି ନବନିର୍ମିତ ମେଟ୍ରୋ ଟ୍ରେନ୍ ସେବା ଉଦ୍ଘାଟନ କରିବା ସହ ଜେସୋର ରୋଡ୍ ମେଟ୍ରୋ ଷ୍ଟେସନରୁ ଜୟ ହିନ୍ଦ ବିମାନ ବନ୍ଦର ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ। କୋଲକାତାରେ ଆଜି 5,200 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ସହ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ବୁଲା କୁକୁରମାନଙ୍କୁ ଧରିବା ଏବଂ ସମ୍ପୂର୍ଣ୍ଣ ସ୍ଥାନାନ୍ତରଣ ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ନିଜ ନିର୍ଦ୍ଦେଶରେ ସଂଶୋଧନ କରିଛନ୍ତି। ନୂତନ ନିର୍ଦ୍ଦେଶ ଅନୁଯାୟୀ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟିକାକରଣ ପରେ ସେମାନେ ରହୁଥିବା ଅଞ୍ଚଳରେ ଛାଡ଼ିବାକୁ ପଡ଼ିବ। ବିଚାରପତି ବିକ୍ରମନାଥ, ସନ୍ଦୀପ ମେହେଟା ଏବଂ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେଉଁ କୁକୁରଗୁଡ଼ିକ ସଂକ୍ରମିତ ହୋଇଥିବେ କିମ୍ବା ଆକ୍ରମଣାତ୍ମକ ହୋଇଥିବେ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ। ଖଣ୍ଡପୀଠ କହିଛନ୍ତି ବୁଲା କୁକୁରମାନଙ୍କୁ ଖାଦ୍ୟ ଦେବା ଲାଗି ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯିବା ଉଚିତ, କିନ୍ତୁ ସେହି ସ୍ଥାନଗୁଡ଼ିକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିବା ଉଚିତ ନୁହେଁ। ବିଭିନ୍ନ ହାଇକୋର୍ଟରେ ବୁଲାକୁକୁର ସମ୍ପର୍କିତ ମାମଲାଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବାକୁ ଖଣ୍ଡପୀଠ ପ୍ରସ୍ତାବ ଦେଇଛନ୍ତି। ତେବେ କୌଣସି ସଂଗଠନ ଏବଂ ଗୋଷ୍ଠୀ ବୁଲାକୁକୁରମାନଙ୍କୁ ଅପସାରଣ କରିବା କ୍ଷେତ୍ରରେ ବାଧା ସୃଷ୍ଟି କରୁଥିଲେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ଦେଇଥିବା ପୂର୍ବ ନିର୍ଦ୍ଦେଶରେ କୌଣସି ପରିବର୍ତ୍ତନ କରିନାହାନ୍ତି। ସଂସଦର ଉଭୟ ଗୃହରେ ଅନ୍ଲାଇନ୍ ଗେମିଂ ପ୍ରୋହାହନ ଏବଂ ନିୟନ୍ତ୍ରଣ ବିଧେୟକ 2025 ମଞ୍ଜୁରୀ ଲାଭ କରିବା ପରେ କେତେକ ଇ କ୍ରୀଡ଼ା ପ୍ଲାଟଫର୍ମ ସମ୍ପୃକ୍ତ ଖେଳଗୁଡ଼ିକୁ ସ୍ଥଗିତ ରଖିବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଡ୍ରିମ୍ସ ସ୍ପୋର୍ଟସ୍, ଗେମ୍ସ କ୍ରାଫ୍ଟ, ମୋବାଇଲ୍ ପ୍ରିମିୟର ଲିଗ୍ ଏବଂ ଜୁପି ଭଳି ଅନ୍ଲାଇନ୍ ଟଙ୍କା ଜଡ଼ିତ ଖେଳଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରୁ ହଟାଇବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଏହି ବିଧେୟକରେ ଅନ୍ଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରାଯାଇଛି। ଆର୍ଥିକ ଲାଭ ଆଶାରେ ଟଙ୍କା ବିନିଯୋଗ କରି ଅନେକ ପରିବାର ସର୍ବସ୍ୱାନ୍ତ ହେଉଥିବା ବେଳେ ହତାଶ ହୋଇ ଅନେକ ଆତ୍ମହତ୍ୟା ଭଳି ଘଟଣା ଘଟିବା ପରେ ଏହି ବିଧେୟକ ସଂସଦରେ ଉପସ୍ଥାପନ କରାଯାଇଥିଲା। ବିଧେୟକରେ ଆଇନ ଉଲ୍ଲଙ୍ଘନ ସନ୍ଦେହରେ ଯେକୌଣସି ବ୍ୟକ୍ତିଙ୍କୁ ବିନା ୱାରେଣ୍ଟରେ ଗିରଫ କରିବାର କ୍ଷମତା ପ୍ରଦାନ କରାଯାଇଛି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଗତବର୍ଷ ତୁଳନାରେ କୋଇଲା ଆମଦାନୀରେ 9% ହ୍ରାସ ଘଟିଛି। ଗତକାଲି ନୂଆଦିଲ୍ଲୀରେ ବାଣିଜ୍ୟିକ କୋଇଲା ଖଣି ନିଲାମର ତ୍ରୟୋଦଶ ପର୍ଯ୍ୟାୟ ଆରମ୍ଭ କରି ଶ୍ରୀ ରେଡ୍ଡୀ କହିଛନ୍ତି ଦେଶର ବର୍ଦ୍ଧିତ ଶକ୍ତି ଆବଶ୍ୟକତା ସହିତ କୋଇଲାର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ସେ କହିଛନ୍ତି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ କୋଇଲା ଉତ୍ପାଦନ କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ସେ କହିଛନ୍ତି 12 ପର୍ଯ୍ୟାୟରେ 134 ଖଣି ନିଲାମ ହୋଇଛି, ଯେଉଁଥିରେ 41,600 କୋଟି ଟଙ୍କାର ନିବେଶ କରାଯାଇପାରିଛି ଏବଂ ଏଥିରେ 3,50,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। 13ତମ ପର୍ଯ୍ୟାୟରେ 14 କୋଇଲା ବ୍ଲକ ପ୍ରଚଳନ କରାଯିବା ପରେ କୋଇଲା ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଏସ୍ସିଓ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିଆନ୍ଜିନ୍ ଗସ୍ତ ଭାରତ ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ଜୁ ଫେଇ ହୋଙ୍ଗ୍ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି ଚୀନ୍ ଏବଂ ଭାରତର ଏକ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ଲାଗି କଠିନ ପରିଶ୍ରମ କରୁଛନ୍ତି। ସେ କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୀମାରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ଯୁକ୍ତିଯୁକ୍ତ ସମାଧାନ ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ 24ତମ ବୈଠକକୁ ସ୍କରଣ କରି ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି ଉଭୟ ପକ୍ଷ 10-ସୂତ୍ରୀ ନୀତିକୁ ଗ୍ରହଣ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ଢାଞ୍ଚାର ସମୀକ୍ଷା ଉପରେ ଏକ ଆଲୋଚନାପତ୍ର ନିଜ ୱେବ୍ସାଇଟ୍ରେ ପ୍ରକାଶ କରିଛନ୍ତି। ଏହା ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି। ଆସନ୍ତା ମାସ 18 ସୁଦ୍ଧା ଇଚ୍ଛୁକ ବ୍ୟକ୍ତି ଏବଂ ଅନୁଷ୍ଠାନଗୁଡ଼ିକ ମତାମତ ଦେଇପାରିବେ। ଆଲୋଚନାପତ୍ର ଅନୁଯାୟୀ ଖାଦ୍ୟ ଏବଂ ମୂଳ ମୁଦ୍ରାସ୍ଫୀତିର ଆପେକ୍ଷିକ ଗତିଶୀଳତାକୁ ଦୃଷ୍ଟିରେ ରଖି କେଉଁ ପଦକ୍ଷେପ ସର୍ବୋତ୍ତମ ହେବ ସେ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏହା ବ୍ୟତୀତ ଭାରତ ଭଳି ଏକ ଅଗ୍ରଗତି ସମ୍ପନ୍ନ ଅର୍ଥନୀତିରେ ସ୍ଥିରତା ସହିତ ଅଭିବୃଦ୍ଧିକୁ ସନ୍ତୁଳନ କରିବା ପାଇଁ 4% ମୁଦ୍ରାସ୍ଫୀତି ଗ୍ରହଣୀୟ କି ନୁହେଁ ସେ ବିଷୟରେ ମଧ୍ୟ ମତାମତ ଆହ୍ୱାନ କରାଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ପାର୍ବଣ ଋତୁରେ ଭକ୍ତ ଏବଂ ଯାତ୍ରୀମାନଙ୍କ ପାଇଁ 380 ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। 2023 305 ଏବଂ 2024 358 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା 29 ପାଳନ ହେବାକୁ ଥିବା ଜାତୀୟ କ୍ରୀଡ଼ା ଦିବସରେ ସୁସ୍ଥ ରହିବା ଏବଂ ଖେଳ ପାଇଁ 1 ଘଣ୍ଟା ଉତ୍ସର୍ଗ କରିବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଫିଟ୍ ଇଣ୍ଡିଆ ମିଶନ ଏବଂ ଭାରତୀୟ କ୍ରୀଡ଼ା ଇକୋସିଷ୍ଟମ୍ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଦିବସ ଉତ୍ସବର ନେତୃତ୍ୱ ନେବେ। ଏହି କାର୍ଯ୍ୟକ୍ରମ 29 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 2036 ଭାରତ ଅଲମ୍ପିକ୍ସ ଏବଂ ପାରାଅଲମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବାରୁ ନାଗରିକମାନଙ୍କୁ ଫିଟ୍ନେସ୍ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରଣାଳୟ ଆଗ୍ରହ ପ୍ରକାଶ କରିଛି। 134ତମ ଡୁରାଣ୍ଡ କପ୍ ଟ୍ରଫି ଫୁଟବଲ ଫାଇନାଲ ପ୍ରତିଯୋଗିତା ଆସନ୍ତାକାଲି ଅନୁଷ୍ଠିତ ହେବ। କୋଲକାତାର ସଲ୍ଟ ଲେକ୍ ସ୍ଥିତ ଯୁବ ଭାରତୀ କ୍ରୀଡ଼ାଙ୍ଗଣଠାରେ ଡାଇମଣ୍ଡ ହାର୍ବର ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ଫାଇନାଲ ପର୍ଯ୍ୟାୟ ମୁକାବିଲା ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ, ବିହାରର ଗୟାରେ 13,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ, ବୁଲା କୁକୁରମାନଙ୍କୁ ସ୍ଥାନାନ୍ତର କରିବା ସମ୍ପର୍କିତ ନିଜ ନିର୍ଦ୍ଦେଶରେ ସଂଶୋଧନ କଲେ ସୁପ୍ରିମକୋର୍ଟ, ସଂସଦରେ ଅନ୍ଲାଇନ୍ ଗେମିଂ ପ୍ରୋହାହନ ଓ ନିୟନ୍ତ୍ରଣ ବିଧେୟକ ପାରିତ ହେବା ପରେ କେତେକ ଇ କ୍ରୀଡ଼ା ପ୍ଲାଟଫର୍ମରୁ ହଟିଲା ଟଙ୍କା ଜଡ଼ିତ ଅନ୍ଲାଇନ୍ ଖେଳ, ଗତବର୍ଷ ତୁଳନାରେ କୋଇଲା ଆମଦାନୀରେ 9% ହ୍ରାସ ଘଟିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସୂଚନା ଏବଂ ଜାତୀୟ କ୍ରୀଡ଼ା ଦିବସରେ 1 ଘଣ୍ଟା ଉତ୍ସର୍ଗ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ସମ୍ବାଦ ଶେଷ ହେଲା।